ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟରେ ସୌରଚାଳିତ ପମ୍ପର ଅଧିକରୁ ଅଧିକ ବ୍ୟବହାର କରିବା ନେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ସୌରଚାଳିତ ଜଳସେଚନ ପମ୍ପର ବ୍ୟବହାର ଦ୍ୱାରା କୃଷକମାନଙ୍କର ଖର୍ଚ୍ଚ ହ୍ରାସ ପାଇବା ସହିତ ଆୟ ବୃଦ୍ଧି ହୋଇପାରିବ ଏବଂ ନବୀକରଣ ଶକ୍ତି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ରାଜ୍ୟପାଳ କହିଛନ୍ତି। ଭୁବନେଶ୍ୱରଠାରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ପିଏମ୍ କୁସୁମ ଯୋଜନାକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ବ୍ୟାପକ ସଚେତନତା ଓ ରଣନୀତି ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6:00 ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ସ୍କୁଲ ଚାଲିବ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହର ଉପକଣ୍ଠରେ ଥିବା ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଆସନ୍ତା ଜୁଲାଇ ମାସ ପହିଲାରୁ ରାଜ୍ୟ ସରକାର ବିକଶିତ ଭାରତ ଗ୍ରାମୀଣ ରୋଜଗାର ଓ ଆଜୀବିକା ମିଶନ ବିଭିଜି ରାମଜୀକୁ ଲାଗୁ କରିବେ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଏହି ଯୋଜନା ଅଧୀନରେ 125 ଦିନର ନିଶ୍ଚିତ ଶ୍ରମଭିତ୍ତିକ ରୋଜଗାର ସରକାର ଯୋଗାଇଦେବେ ବୋଲି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହି ଯୋଜନା ଅଧୀନରେ ମୁଖ୍ୟତଃ ଭାବେ ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମିର ମୌଳିକ ସୁବିଧା ଓ ଉନ୍ନତି, ଜୀବିକା ସମ୍ପର୍କିତ ଭିତ୍ତିଭୂମି ଆଦି କାର୍ଯ୍ୟକୁ ଅଗ୍ରାଧିକାର ମିଳିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିକାଶର ଧାରା ଓଡ଼ିଶା ସାରା ସମ୍ପର୍କିତ ଜନସମ୍ପର୍କ ଏବଂ ନାଗରିକ ସହଭାଗିତା ସାମ୍ବାଦିକ ସମ୍ମିଳନୀରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବରଗଡ଼ଠାରେ ସରକାରଙ୍କ ପ୍ରମୁଖ ଜନକଲ୍ୟାଣମୂଳକ ଯୋଜନା ଓ ସଫଳତା ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ଭଦ୍ରକରେ ସରକାରଙ୍କର ବିକାଶଧାରା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅଭିମନ୍ୟୁ ସେଠି ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଉପସ୍ଥିତ ରହି ସରକାରଙ୍କ ଉପଲବ୍ଧି ନେଇ ଆଲୋଚନା କରିଥିଲେ। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ଅନୁଷ୍ଠିତ ସମ୍ମିଳନୀରେ ବିଧାୟକ ଗୁରୁଶଙ୍କର ମାଝୀ ସରକାରଙ୍କ ଉପଲବ୍ଧି ଓ ବିକାଶଧାରା ସମ୍ପର୍କରେ ଅବଗତ କରାଇଥିଲେ। ନୂଆପଡ଼ା ଜିଲ୍ଲା ବୋଡେନ୍ଠାରେ ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ୍ ସିଂ ମାଝୀ ବିକଶିତ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ସରକାରଙ୍କର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ସବୁଜ ଜଳବାୟୁ ପାଣ୍ଠିର ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଗସ୍ତ କରି ଭାରତୀୟ ଉପକୂଳ ଅଧିବାସୀଙ୍କ ଜଳବାୟୁ ସହନଶୀଳତା ଅଭିବୃଦ୍ଧି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଚିଲିକା ଉପକୂଳ ଓ ବାହୁଦା ଉପକୂଳରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହିତ ସେଠାରେ ବସବାସ କରୁଥିବା ଲୋକମାନଙ୍କର ସୁରକ୍ଷିତ ପରିବେଶର ଆକଳନ କରିଥିଲେ। ଗଞ୍ଜାମ ଜିଲ୍ଲାରେ ଏହି ପ୍ରକଳ୍ପ 4 ବ୍ଲକର 40 ଗ୍ରାମ ପଞ୍ଚାୟତର 191 ଗ୍ରାମରେ କାର୍ଯ୍ୟକାରୀ ହେଉଛି। ସରକାରଙ୍କର ଏହି ଯୋଜନା ଦ୍ୱାରା ଏହି ଅଞ୍ଚଳର 50,000 ପରିବାର ଉପକୃତ ହେଉଥିବା ନେଇ ଆମ ସମ୍ବାଦଦାତା ଜଣାଇଛନ୍ତି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓ ଓଡ଼ିଶାସାରା ସମ୍ପର୍କିତ ସାମାଜିକ ଗଣମାଧ୍ୟମରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ଇନ୍ଫ୍ଲୁଏନ୍ସର ଓ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ଅମର ନାୟକ, ହିମାଂଶୁ ଶେଖର ସାହୁ ପ୍ରମୁଖ ଯୋଗଦେଇ ଜିଲ୍ଲାର ଐତିହ୍ୟ ଏବଂ ବିକାଶଧାରାକୁ ସକାରାତ୍ମକ ଭାବେ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପୁରୀ ରେଳ ଷ୍ଟେସନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ଓ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆଜି ପୁରୀ ବଡ଼ବିଲ୍ ଏକ୍ସପ୍ରେସ୍ ଓ ଆସନ୍ତାକାଲି ପାଇଁ ବଡ଼ବିଲ୍ ପୁରୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ପୁରୀ ପାରାଦୀପ ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍କୁ ଆଜି ଓ ଆସନ୍ତାକାଲି ପାଇଁ ବାତିଲ କରାଯାଇଛି। ଅନୁଗୁଳ ପୁରୀ ମେମୋ ଟ୍ରେନ୍ ଆଜି ଓ ଆସନ୍ତାକାଲି ପୁରୀ ବଦଳରେ ଖୋର୍ଦ୍ଧାଠାରୁ ଯିବା ଆସିବା କରିବ। ଏହାବ୍ୟତୀତ ପୁରୀ ଅହମ୍ମଦାବାଦ ଏକ୍ସପ୍ରେସ୍, ପୁରୀ ହାତିଆ ତପସ୍ୱିନୀ ଏକ୍ସପ୍ରେସ୍, ପୁରୁଷୋତ୍ତମ ଏକ୍ସପ୍ରେସ୍, ଉତ୍କଳ ଏକ୍ସପ୍ରେସ୍ ଆଦି ଟ୍ରେନ୍ଗୁଡ଼ିକରେ ସାମୟିକ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।